ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ଫିନଲାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷୀୟ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଉଭୟ ଦେଶ। ସଡ଼କ ସୁରକ୍ଷା ଅଭିଯାନକୁ ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରାଯିବା ନେଇ ଆଜି ଶିକ୍ଷା ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶରେ ପ୍ରଥମ ଥର ଲାଗି ମୁମ୍ବାଇ ମନ୍ମଦ ପଞ୍ଚବଟୀ ଏକ୍ସପ୍ରେସ୍ରେ ଆରମ୍ଭ ହେଲା ଏଟିଏମ୍ ବ୍ୟବସ୍ଥା। ଏକ ଆର୍ଥିକ ଦୁର୍ନୀତି ମାମଲାରେ ପେରୁର ପୂର୍ବତନ ରାଷ୍ଟ୍ରପତିଙ୍କୁ 15 ବର୍ଷର କାରାଦଣ୍ଡାଦେଶ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ରାଜସ୍ଥାନ ରୟାଲ୍ସର ନିଷ୍ପତ୍ତି। ଭାରତ ଏବଂ ଫିନଲାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷୀୟ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିନଲାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟଫ୍ଙ୍କ ସହିତ ଟେଲିଫୋନ୍ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିଥିବା ଆଲୋଚନାରୁ ଏହି ସୂଚନା ମିଳିଛି। ଆଲୋଚନା କାଳରେ ଉଭୟ ନେତା ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ତଥା ବୈଷୟିକ ସମସ୍ୟା ସହିତ ୟୁକ୍ରେନ୍ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ସେହିଭଳି ଦୁଇ ଦେଶ ମଧ୍ୟରେ ଡିଜିଟାଲାଇଜେସନ୍ ଓ ଗମନାଗମନ ଆଦି କ୍ଷେତ୍ରରେ ଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ କ୍ୱାଣ୍ଟମ୍, 5G, 6G, କୃତ୍ରିମ ବୁଦ୍ଧିମତା ଓ ସାଇବର ନିରାପତ୍ତା ଆଦି କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ସହମତ ହୋଇଛନ୍ତି। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫିନଲାଣ୍ଡକୁ ୟୁରୋପୀୟ ସଂଘରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଅଭିହିତ କରିଛନ୍ତି। ସେହିଭଳି ଭାରତ ୟୁରୋପୀୟ ସଂଘ ସମ୍ପର୍କକୁ ନିକଟତର କରାଇବା ସହିତ ଏକ ଆପୋଷ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଖୁବ୍ ଶୀଘ୍ର ସ୍ୱାକ୍ଷର କରିବା ପ୍ରସଙ୍ଗରେ ଫିନଲାଣ୍ଡର ସମର୍ଥନ ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ଷ୍ଟଫ୍ କହିଛନ୍ତି। ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ବିଆର୍ ଗବାଇଙ୍କ ନାମ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଛି। ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ବର୍ତ୍ତମାନ କାର୍ଯ୍ୟରତ ଜଷ୍ଟିସ୍ ଗବାଇଙ୍କ ନାମ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପାରିଶ କରିଛନ୍ତି। ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ମାସ 13 ତାରିଖରେ ଶେଷ ହେଉଛି। ସଡ଼କ ସୁରକ୍ଷା ଅଭିଯାନକୁ ଦେଶବ୍ୟାପୀ ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରାଯିବା ଉଦ୍ଦେଶ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସଡ଼କ ଦୁର୍ଘଟଣା ଏବଂ ଅସୁରକ୍ଷିତ ଗାଡ଼ିଚାଳନା ଯୋଗୁଁ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଜୀବନ ସଙ୍କଟାପନ୍ନ ହୋଇଛି। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ଜନସଚେତନତା ବୃଦ୍ଧି କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଆଜି ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ସମସ୍ୟା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ସହ ଅଧ୍ୟକ୍ଷତା କରିବା ପରେ ଏହି ସୂଚନା ଦେଇଛନ୍ତି। ବିଶ୍ୱସ୍ତରରେ ସ୍ୱତନ୍ତ୍ର ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ଏକ ଦକ୍ଷତା ତାଲିମ ପ୍ଲାଟଫର୍ମ ପ୍ରତିଷ୍ଠା ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ସମ୍ମିଳନୀ 2025ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଭାରତ ଏହାର ଯୁବବର୍ଗଙ୍କ ଦକ୍ଷତାକୁ ଅଧିକ ଉନ୍ନତ ତଥା ସୁସଂହତ କରି ବୈଷୟିକ କାର୍ଯ୍ୟରେ ବିନିଯୋଗ କରିବାର ସାମର୍ଥ୍ୟ ରଖିଛି। ଏହି ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟରେ ତାଲିମ ଶିବିରମାନ ଆୟୋଜନ କରି ଆପୋଷ ଦକ୍ଷତା ପ୍ରମାଣପତ୍ର ବ୍ୟବହାର କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏଭଳି କାର୍ଯ୍ୟକ୍ରମ କେବଳ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ, ବରଂ ଭାରତର ଏହି ସୂକ୍ଷ୍ମ ଶକ୍ତିକୁ ବିଶ୍ୱସ୍ତରରେ ପ୍ରତିଷ୍ଠା କରାଇବାରେ ସହାୟକ ହୋଇପାରିବ। ଏଥିସହିତ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଏବଂ ଐତିହ୍ୟ ସାଂସ୍କୃତିକ ଅଭିବୃଦ୍ଧି ମଧ୍ୟ ବୃଦ୍ଧି ପାଇବ ବୋଲି ଡକ୍ଟର ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଭାରତର ବସ୍ତୁ ଓ ସେବା ରପ୍ତାନୀ କ୍ଷେତ୍ରରେ 2024-25 ଆର୍ଥିକ ବର୍ଷରେ 5.5% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ପରିମାଣ 820.93 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି,
वाणिज्य और उद्योग मंत्रालय द्वारा संकलित आंकड़ों के अनुसार देश का कुल निर्यात 820.93 अरब डॉलर होने का जबकि कुल आयात 915.19 अरब डॉलर होने का अनुमान है। आंकड़ों के अनुसार इस वर्ष मार्च में भारत का व्यापार घाटा बढ़कर 21.54 अरब डॉलर हो गया था। इस महीने के दौरान व्यापारिक निर्यात 0.7% बढ़कर 41.97 अरब डॉलर हो गया। इस बीच मार्च में व्यापारिक आयात 11.3% बढ़कर 63.51 अरब डॉलर।
आपण माने संवाद सुनुचंते आकाशवाणीरो। रेलमंत्री अश्विनी वैष्णव भारतर प्रथम रेलयात्रार 172तम वार्षिकीकु आज स्मरण करिछन्ते। देशर एक ऐतिहासिक मुहूर्त संपर्क में सामाजिक गणमाध्यम स्मृतिचारण कर श्री वैष्णव कहते 1853 मसीहार आज दिन में देश में महाराष्ट्र बोरी बंदर थाने पर्यंत प्रथम रेल चलाचल करथिला। एहाकु देशर एक ऐतिहासिक दिन भाव वर्णना करिबा सह एथिसहित भारतीय रेलवायर जन्म होइथिला बोली श्री वैष्णव कहिछन्ति। 1853 मसीहार एक दिनटिकु सर्वसाधारण छुट्टी दिवस भाव घोषणा करा जाइथिला। एक ट्रेन्रे थिबा 14टी कोच्रे 400 जन निमंत्रित यात्री निर्धारित पथरे यात्रा करथिले। ट्रेन्टी सिंध सुल्तान और साहेब नामक तीनोटी इंजिन द्वारा परिचालित हो 1 घंटा 15 मिनिट्रे बोरी बंदर थाने पर्यंत 34 किलोमीटर पथ अतिक्रम करथिला। सही दिन ठारु भारतीय रेलवे देशर सेवा दिगरे उत्सर्गीकृत भाव में द्रुत अग्रगति करिचालिछि बोली रेलमंत्री श्री वैष्णव कहिछन्ति। मुंबई मनमद पंचवटी एक्सप्रेस यात्रा करथिबा यात्रीमाने एणिकी ट्रेन भितरे एटीएम सुविधा पाइपारिबे। केन्द्रीय रेलवे पक्षरु प्रथम थर लागि आज संपृक्त एक्सप्रेस ट्रेन्रे एटीएम स्थापन करायछि बोली रेलमंत्री अश्विनी वैष्णव सूचना देइछन्ति। जणे यात्री संपृक्त ट्रेन्टी चालुथिबा समय बैंक अफ महाराष्ट्र पक्षरु ट्रेन्रे स्थापन करायैथिबा एटीएम व्यवहार करथिबा दृश्य सामाजिक गणमाध्यमरे मंत्री श्री वैष्णव एक भिडियो माध्यमरे शेयर करिछन्ति। आकाशवाणी संवाद विभाग को ए संपर्क में सूचना दे केन्द्रीय रेलवायर मुख्य जनसंपर्क अधिकारी स्वप्निल नीला कहते प्रारंभिक पर्यायर यह ट्रेन्रे एटीएम कार्यकारिता को अनुधान परवर्त समय यह सुविधा अन्न्य ट्रेन्रे उपलब्ध होने पदक्षेप नि एनडीए सरकार अमल में गत 10 वर्ष मध्य मत्स्य उत्पादन प्राय द्विगुणित हो केन्द्र मत्स्य प्राणी संपद और दुग्ध उत्पादन राष्ट्रमंत्री जर्ज क्यूरियान कहते आज पुडुचेरी प्रधानमंत्री मत्स्य संपद योजना अधीन केतक प्रकल्पर शुभारंभ करने अवसर में उद्बोधन दे से कहते 10 वर्ष पूर्व देश में मत्स्य उत्पादन 95 लक्ष टन थे बर्तमान यह 184 लक्ष टन में पहुंची। यह योजना अधीन पुडुचेरी 2300 माछधरा बोट्रे ट्रांसपंडर स्थापन बोली श्री क्यूरियान घोषणा करिछन्ति। एई ट्रांसपोंडर माध्यमरे मत्स्यजीवी माने सेमानको परिवार सहित जोगाजोगरे रहिपारिबा सहित जरूरीकालीन स्वास्थ्य सहायतार सुविधा पाइपारिबे। एतद्व्यतीत आंतर्जातिक सामुद्रिक सीमा अतिक्रम करिबा समयरे सतर्क सूचना समेत माछर उपलब्धता संपर्कित समयोपयोगी सूचना मध्य पाइपारिबे बोली से कहिछन्ति। देशरे मत्स्य उत्पादन क्षेत्रर विकास प्रति सरकारको प्रतिश्रुतिबद्धता दोहराइ श्री क्यूरियान कहिछन्ति नील विप्लव योजना लागि 3000 कोटी टंका व्ययबराद करा जायछि। किसान क्रेडिट कार्ड योजना रे एणिकि मत्स्यजीवी माने 5 लक्ष टंका पर्यंत ऋणर सुविधा पाइपारिबे बोली केन्द्रमंत्री कहिछन्ति। पेरुर पूर्वतन राष्ट्रपति ओलांटा हुमालांकु एक आर्थिक दुर्नीति मामलें 15 वर्ष कारादंडादेश होइछि। जातीय राजधानी लिमास्थित एक अदालत यह निर्देश देते मिलिथिबा सूचना अनुजाई 2006 और 2011 निजर निर्वाचन प्रचार में बैंकरोल बाबदे भेंजुआला सरकार और ब्राजिल एक निर्माण कंपानी निकटर बेआईन अर्थग्रहण करने अभियोगे दंडादेश दिजाई। श्री हुमालांक पत्नी मध्य आर्थिक दुर्नीति मामलें दोषी सब्यस्त हो 15 वर्ष जेल दंडादेश भोग करे। ন্যাশনাল হেরাল্ড মামলায় কংগ্রেস তলস্তরের রাজনীতি করছি বলে সূচনা প্রসারণ মন্ত্রী অশ্বিনী বৈষ্ণব অভিযোগ করেছেন। ঋষিকেশে গণমাধ্যম নিকটে কংগ্রেস নেতা সোনিয়া গান্ধী ও রাহুল গান্ধী বিরোধে প্রবর্তন নির্দেশালয় পক্ষ আদালতে অভিযোগপত্র দাখল পরে কংগ্রেস পক্ষ করা প্রতবাদ সম্পর্কে নিজ প্রতিক্রিয়া রক্ষি এ কোণী রাজনৈতিক প্রসঙ্গ নুহে বরং সম্পূর্ণরূপে এক দুর্নীতি মামলা বলে শ্রী বৈষ্ণব কহিছন্তি। आईपीएल क्रिकेट में आज दिल्ली कैपिटल्स और राजस्थान रॉयल्स मध्य मुकाबला हेबो। नुआदिल्ली स्थित अरुण जेटली स्टेडियम ठारे एही मैच आउ किछि समय परे आरंभ हेबो। मिलिथिबा सूचना अनुजाई राजस्थान रॉयल्स टॉस जीती प्रथमे फिल्डिंग करिबाकु निष्पत्ति नेइछि। मुख्य संवाद गुडिक पुणि थरे भारत और फिनलैंड मध्य विभिन्न क्षेत्र में द्विपक्षीय भागीदारी को अधिक सशक्त करने दिगरे निजर प्रतिश्रुतिबद्धता दोहराइले उभय देश। ସଡ଼କ ସୁରକ୍ଷା ଅଭିଯାନକୁ ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରାଯିବା ନେଇ ଆଜି ଶିକ୍ଷା ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶରେ ପ୍ରଥମ ଥର ଲାଗି ମୁମ୍ବାଇ ମନ୍ମଥ ପଞ୍ଚବଟୀ ଏକ୍ସପ୍ରେସ୍ରେ ଆରମ୍ଭ ହେଲା ଏଟିଏମ୍ ବ୍ୟବସ୍ଥା ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ରାଜସ୍ଥାନ ରୟାଲ୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।